ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ଧନ୍ୱନ୍ତରୀ ଜୟନ୍ତୀ ଏବଂ ନବମ ଆୟୁର୍ବେଦ ଦିବସ ଅବସରରେ ଆଜି 12,850 କୋଟି ଟଙ୍କାର ବିଭିନ୍ନ ସ୍ୱାସ୍ଥ୍ୟ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଦେଶବ୍ୟାପୀ 51,000ରୁ ଅଧିକ ନବନିଯୁକ୍ତଙ୍କୁ ଆଜି ପ୍ରଦାନ କରାଯିବ ନିଯୁକ୍ତିପତ୍ର. ଝାଡ଼ଖଣ୍ଡ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଏବଂ ମହିଳା କ୍ରିକେଟର ତୃତୀୟ ତଥା ଅନ୍ତିମ ଏକଦିବସୀୟ ମ୍ୟାଚ୍ରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଧନ୍ୱନ୍ତରୀ ଜୟନ୍ତୀ ଏବଂ ନବମ ଆୟୁର୍ବେଦ ଦିବସ ଅବସରରେ ନୂଆଦିଲ୍ଲୀରେ ସ୍ୱାସ୍ଥ୍ୟକ୍ଷେତ୍ର ସହ ଜଡ଼ିତ 12,850 କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ, ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ସମ୍ପ୍ରସାରଣ ଆରମ୍ଭ କରିବେ। ଏଥିରେ ଦେଶର 70 ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବରିଷ୍ଠ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି ଜଣାପଡ଼ିଛି। ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏକାଧିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ। ସେ ଭାରତର ପ୍ରଥମ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନର ଦ୍ୱିତୀୟ ପର୍ଯ୍ୟାୟକୁ ମଧ୍ୟ ଉଦ୍ଘାଟନ କରିବେ। ଏଥିରେ ପଞ୍ଚକର୍ମ ଡାକ୍ତରଖାନା, କ୍ରୀଡ଼ା ଚିକିତ୍ସା ୟୁନିଟ୍, କେନ୍ଦ୍ରୀୟ ପାଠାଗାର, ଆଇଟି ଏବଂ ଷ୍ଟାର୍ଟଅପ୍ ଇନକ୍ୟୁବେସନ୍ କେନ୍ଦ୍ର ଓ 500 ଆସନ ବିଶିଷ୍ଟ ଅଡିଟୋରିୟମ୍ ରହିଛି। ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ମନ୍ଦସୌର, ନିମୁଜ୍ ଏବଂ ସିଓନିଠାରେ 3ଟି ମେଡିକାଲ କଲେଜର ଉଦ୍ଘାଟନ କରିବେ। ସେହିଭଳି ହିମାଚଳ ପ୍ରଦେଶର ବିଳାସପୁର, ପଶ୍ଚିମବଙ୍ଗର କଲ୍ୟାଣୀ, ବିହାରର ପାଟନା, ଉତ୍ତରପ୍ରଦେଶର ଗୋରଖପୁର, ମଧ୍ୟପ୍ରଦେଶର ଭୋପାଳ, ଆସାମର ଗୌହାଟୀ ଏବଂ ନୂଆଦିଲ୍ଲୀସ୍ଥିତ ଏମ୍ସଠାରେ ଜନଔଷଧି କେନ୍ଦ୍ର ସହିତ ସମ୍ପ୍ରସାରିତ ସେବାର ଶୁଭାରମ୍ଭ କରିବେ। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶାର ବରଗଡ଼ଠାରେ ଏକ କ୍ରିଟିକାଲ କେୟାର ବ୍ଲକର ଉଦ୍ଘାଟନ କରିବା ସହିତ ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଣିପୁର, ତାମିଲନାଡ଼ୁ ଏବଂ ରାଜସ୍ଥାନରେ 21ଟି ଅନୁରୂପ ବ୍ଲକ ଲାଗି ଶିଳାନ୍ୟାସ କରିବେ। ଶ୍ରୀ ମୋଦି ମଧ୍ୟପ୍ରଦେଶ ଇନ୍ଦୋରଠାରେ ଏକ ESIC ହସ୍ପିଟାଲର ଉଦ୍ଘାଟନ କରିବା ସହ ହରିୟାଣାର ଫରିଦାବାଦ, କର୍ଣ୍ଣାଟକର ବୋମସାନ୍ଦ୍ରା ଏବଂ ନର୍ସାପୁର, ମଧ୍ୟପ୍ରଦେଶର ଇନ୍ଦୋର, ଉତ୍ତରପ୍ରଦେଶର ମିରଟ ଏବଂ ଆନ୍ଧ୍ରପ୍ରଦେଶର ଅଚ୍ୟୁତପୁରମ୍ ESIC ହସ୍ପିଟାଲର ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ଆଜି ୟୁ ୱିନ୍ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରିବେ। ଏଥିରେ ଗର୍ଭବତୀ ମହିଳା ଓ ଶିଶୁମାନେ ସମ୍ପୂର୍ଣ୍ଣ ଡିଜିଟାଲ ପ୍ରକ୍ରିୟାରେ ଟିକାକରଣ ସୁବିଧା ପାଇପାରିବେ। ଏହାଛଡ଼ା ସ୍ୱାସ୍ଥ୍ୟସେବା ପାଇଁ ପ୍ରଧାନମନ୍ତ୍ରୀ ଅନ୍ୟ ଏକ ପୋର୍ଟାଲର ଶୁଭାରମ୍ଭ କରିବେ। ଏଥିରେ ସମସ୍ତ ସ୍ୱାସ୍ଥ୍ୟସେବା ଯୋଗାଉଥିବା ପ୍ରତିଷ୍ଠାନ ଏବଂ ସେଥିରେ କାର୍ଯ୍ୟରତ ସ୍ୱାସ୍ଥ୍ୟ ପ୍ରଦାନକାରୀଙ୍କ ତାଲିକା ରହିବ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାର ଭୁବନେଶ୍ୱରର ଗୋଠପାଟଣାରେ ଏକ କେନ୍ଦ୍ରୀୟ ଔଷଧ ପରୀକ୍ଷାଗାରକୁ ମଧ୍ୟ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଭାସୀ ଜରିଆରେ ଦେଶବ୍ୟାପୀ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଦ୍ୱାରା ଅନୁଷ୍ଠିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏହି ନବନିଯୁକ୍ତମାନଙ୍କୁ ଦେଶବ୍ୟାପୀ 40ଟି ସ୍ଥାନରେ ନିଯୁକ୍ତିପତ୍ର ବଣ୍ଟନ କରାଯିବ। ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ ପ୍ରଧାନମନ୍ତ୍ରୀଙ୍କର ପ୍ରତିଶ୍ରୁତିବଦ୍ଧତା ଏହି ରୋଜଗାର ମେଳା ଦ୍ୱାରା ପ୍ରତିଫଳିତ ହୋଇଥାଏ। ନବନିଯୁକ୍ତମାନେ କର୍ମଯୋଗୀ ପ୍ରାରମ୍ଭ ଅନ୍ଲାଇନ୍ ମଡ୍ୟୁଲ୍ ମାଧ୍ୟମରେ ତାଲିମ ନେବାର ସୁଯୋଗ ପାଇବେ। ଏକ ବିକଶିତ ଭାରତ ଗଠନ ଦିଗରେ ସେମାନେ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜିଠାରୁ 2ଦିନିଆ ସାଉଦି ଆରବ ଗସ୍ତରେ ଯିବେ। ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀ ଦୃଢ଼ କରିବା ସହ ବାଣିଜ୍ୟ, ପୁଞ୍ଜିନିବେଶ ଏବଂ ଅର୍ଥନୈତିକ ସହଯୋଗ କ୍ଷେତ୍ରରେ ନୂଆ ଉପାୟ ବାହାର କରିବା। ଗସ୍ତକାଳରେ ଶ୍ରୀ ଗୋଏଲ ରିୟାଦଠାରେ 8ମ ଭବିଷ୍ୟତ ପୁଞ୍ଜିନିବେଶ ପଦକ୍ଷେପ ସମ୍ମିଳନୀରେ ଭାଗ ନେବେ। ମନ୍ତ୍ରୀ ଶ୍ରୀ ଗୋଏଲ ସାଉଦି ଆରବର ବିଭିନ୍ନ ମନ୍ତ୍ରୀମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଏଥିରେ ଶକ୍ତି, ଡିଜିଟାଲ ପରିବର୍ତ୍ତନ ଏବଂ ବାଣିଜ୍ୟ ସହଯୋଗ ନିମନ୍ତେ ଆଲୋଚନା ହେବ। ଶ୍ରୀ ଗୋଏଲ ଭାରତ ସାଉଦି ସହଯୋଗ ପରିଷଦର 2ତୀୟ ଅର୍ଥନୀତି ଏବଂ ପୁଞ୍ଜିନିବେଶ କମିଟି ବୈଠକରେ ଯୋଗଦେବେ। ଏହି ବୈଠକରେ କୃଷି, ଖାଦ୍ୟ ନିରାପତ୍ତା, ଶକ୍ତି, ଜ୍ଞାନକୌଶଳ ଏବଂ ଭିତ୍ତିଭୂମି ନିର୍ମାଣ ଉପରେ ଆଲୋଚନା କରାଯିବ। ମନ୍ତ୍ରୀ ଶ୍ରୀ ଗୋଏଲ ସାଉଦି ଆରବ ସ୍ଥିତ ଭାରତୀୟ ଦୂତାବାସରେ ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ସମ୍ପର୍କିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ଆଜି ହେଉଛି ଶେଷ ଦିନ। ଗୋଟିଏ ପର୍ଯ୍ୟାୟରେ ହେଉଥିବା ଏହି ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ଆସନ୍ତା ନଭେମ୍ବର 4 ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ନଭେମ୍ବର 20ରେ ସମସ୍ତ 288 ଆସନ ଲାଗି ମତଗ୍ରହଣ ଅନୁଷ୍ଠିତ ହେବ। ନଭେମ୍ବର 23ରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, କଂଗ୍ରେସ ନେତା ବିଜୟ ୱାଡେତିଆର ଗତକାଲି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ କରିଥିବା ଅନ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ଜଙ୍ଗଲ ମନ୍ତ୍ରୀ ତଥା ବିଜେପି ନେତା ସୁଧୀର ମୁଙ୍ଗତିୱାର ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ତଥା ରାଜ ଠାକରେଙ୍କ ପୁଅ ଅମିତ ଠାକରେ ଅଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ବିଜେପି ଅନ୍ୟ ଦଳଗୁଡ଼ିକ ସହ 4 ଆସନ ବୁଝାମଣା କରିଛି। କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ କଲିନା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବ। ସେହିପରି ଯୁବା ସ୍ୱାଭିମାନ ପାର୍ଟି ବଦନେରାରୁ ନିର୍ବାଚନରେ ଅବତୀର୍ଣ୍ଣ ହେବ। ରାଷ୍ଟ୍ରୀୟ ସମାଜ ପାର୍ଟି ଗଙ୍ଗାଖେଡ୍ ଏବଂ ଜନସୂର୍ଯ୍ୟ ଶକ୍ତି ପାର୍ଟି ସାହାଉଦିରୁ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଜଣାପଡ଼ିଛି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ଆଜି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଶେଷ ହେଉଛି। ଏହି ପର୍ଯ୍ୟାୟରେ ଆସନ୍ତା ମାସ 20 ତାରିଖରେ 38 ଆସନ ନିମନ୍ତେ ମତଗ୍ରହଣ ଅନୁଷ୍ଠିତ ହେବ। ଏପର୍ଯ୍ୟନ୍ତ 632 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି। ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ଚ ହେବାକୁ ଥିବାବେଳେ ନଭେମ୍ବର 1 ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ନିମନ୍ତେ ଘୋଷଣା ହେବା ପରେ 86,32,00,000 ଅଧିକ ଟଙ୍କା ସମେତ ବିଭିନ୍ନ ବେନିୟମ ସାମଗ୍ରୀ ଜବତ କରାଯାଇଛି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଏପର୍ଯ୍ୟନ୍ତ 20 ଏତଲା ଦାଏର କରାଯାଇଥିବା ସୂଚନା ମିଳିଛି। ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଭୋଟଦାନ କରିବାକୁ 17,000 ଅଧିକ ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକଙ୍କ ନିକଟକୁ ପତ୍ର ଲେଖିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ କେ ରବିକୁମାର କହିଛନ୍ତି, ଉଭୟ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପିତାମାତା ଏହି ବିଷୟ ସାମାଜିକ ଗଣମାଧ୍ୟମରେ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ #mummypapavotedo ଅଭିଯାନ ଏବେ 10 ପ୍ରମୁଖ ତାଲିକାରେ ରହିଛି। ଗତକାଲି ସନ୍ଧ୍ୟା 5-7 ମଧ୍ୟରେ ଏହି #ରେ 30,000 ଅଧିକ ପୋଷ୍ଟ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଅଧିକରୁ ଅଧିକ ଭୋଟରମାନଙ୍କ ଯୋଗଦାନ ପାଇଁ ଏହି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର 14C ବେନିୟମ ଅର୍ଥ ଦେଣନେଣ ନେଇ ଏହାକୁ ସହାୟତା କରୁଥିବା ଏକ ପେମେଣ୍ଟ ଗେଟ୍ୱେ ବିରୋଧରେ ସତର୍କ ସୂଚନା ଜାରି କରିଛି। ସୂଚନା ମୁତାବକ ଏକ ଆନ୍ତର୍ଜାତିକ ସଂଗଠିତ ସାଇବର ଅପରାଧୀମାନେ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରି ଏହି ପେମେଣ୍ଟ ଗେଟ୍ୱେ ଜରିଆରେ ଅର୍ଥ ଠକେଇ କରୁଥିବା ଜଣାପଡ଼ିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶ ପୋଲିସ ନିକଟରେ ଏହି ବିଷୟ ଲୋକଲୋଚନକୁ ଆଣିଥିଲା। ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ଚଢ଼ାଉ ପରେ ଜଣାପଡ଼ିଛି ଯେ ଆନ୍ତର୍ଜାତିକ ଅପରାଧୀମାନେ ଭଡ଼ା ଆକାଉଣ୍ଟ ବ୍ୟବହାର କରି ଅର୍ଥ ଦେଣନେଣ କରୁଛନ୍ତି। ସାଇବର ଅପରାଧରୁ ଆୟକୁ ଲୁଚାଇବା ପାଇଁ ଅନ୍ୟର ଆକାଉଣ୍ଟକୁ ଭଡ଼ା ଆକାରରେ ବ୍ୟବହାର କରାଯାଇଥାଏ। ସାଇବର ସୁରକ୍ଷିତ ଭାରତ ଗଠନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଭିନ୍ନ ସଂସ୍ଥା ସହାୟତାରେ ଏଭଳି ଦେଣନେଣ ରୋକିବା ଲାଗି ପଦକ୍ଷେପ ନେବା ଆରମ୍ଭ କରିଛି। ମହିଳା କ୍ରିକେଟରେ ତୃତୀୟ ତଥା ଅନ୍ତିମ ଏକଦିବସୀୟ ଆନ୍ତର୍ଜାତିକ ମ୍ୟାଚ୍ରେ ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଜି ଅପରାହ୍ନ 1:30 ମ୍ୟାଚ୍ ଆରମ୍ଭ ହେବ। 3 ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ଥିତିରେ ରହିଥିବାବେଳେ ଆଜିର ମ୍ୟାଚ୍ରେ ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ ବିଜୟ ହାସଲ ଲାଗି ଚେଷ୍ଟା କରିବ। ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଭାରତୀୟ ମହିଳା ଦଳ ବିଜୟ ହାସଲ କରିଥିବାବେଳେ ଦ୍ୱିତୀୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ 76 ରନ୍ରେ ଭାରତକୁ ପରାସ୍ତ କରିଥିଲା। ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାକୁ ଥିବା ଭାରତୀୟ କ୍ରିକେଟ୍ ଟିମ୍ର ମୁଖ୍ୟ ପ୍ରଶିକ୍ଷକ ଭାବେ ପୂର୍ବତନ କ୍ରିକେଟ୍ ଖେଳାଳି VVS ଲକ୍ଷ୍ମଣ ଦାୟିତ୍ୱ ତୁଲାଇବେ। ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ବର୍ଡର ଗାଭାସ୍କର ଟ୍ରଫି ପାଇଁ ଗୌତମ ଗମ୍ଭୀର ପ୍ରଶିକ୍ଷକ ରହିବେ। ଦକ୍ଷିଣ ଆଫ୍ରିକା ବିରୋଧରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ଆସନ୍ତା ମାସ 8-15 ତାରିଖ ପର୍ଯ୍ୟନ୍ତ 4 T20 ମ୍ୟାଚ୍ ଖେଳିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଧନ୍ୱନ୍ତରୀ ଜୟନ୍ତୀ ଏବଂ ନବମ ଆୟୁର୍ବେଦ ଦିବସ ଅବସରରେ ଆଜି 12,850 କୋଟି ଟଙ୍କାର ବିଭିନ୍ନ ସ୍ୱାସ୍ଥ୍ୟ ପ୍ରକଳ୍ପର ଶୁଭାରମ୍ଭ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶବ୍ୟାପୀ 51,000ରୁ ଅଧିକ ନବନିଯୁକ୍ତଙ୍କୁ ଆଜି ପ୍ରଦାନ କରାଯିବ ନିଯୁକ୍ତିପତ୍ର। ଝାଡ଼ଖଣ୍ଡ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଏବଂ ମହିଳା କ୍ରିକେଟ୍ର ତୃତୀୟ ତଥା ଅନ୍ତିମ ଏକଦିବସୀୟ ମ୍ୟାଚ୍ରେ ଆଜି ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।